आकाशवाणी सम्बलपुर आंचलिक खबर पढ़ुछन अतीश कुमार शतपथी जुहार। पहला मुखिया खबर, देशे निर्वाचित सरकार मुख्य भाव 25 बछर पूरा करी करी कीर्तिमान स्थापना कले प्रधानमंत्री नरेन्द्र मोदी। बुंदेभिल पैन नुकसान नाय करून भुवनेश्वर राज्यस्तरीय विश्व जल दिवस समारोह के उद्घाटन करी करी आह्वान दिले मुख्यमंत्री। जल संपद विभाग मोट 2612 कोटी टंकार भिन भिन प्रकल्पर कले शुभारंभ। भुवनेश्वर लोकसेवा भवन स्वास्थ्य विभाग कामकाज समीक्षा कले स्वास्थ्य मंत्री। और राज्य आवा 2 तारीख दिन शिशुवाटिका और एक श्रेणी छात्र छात्री मान लगी हेबा प्रवेश उत्सव आउ खड़ी छुआ। एथर पूरा खबर, प्रधानमंत्री नरेन्द्र मोदी देश निर्वाचित सरकार सबुन अत्का समिया मुख्य हिसाब से रहीकर गोटे नुआ कीर्तिमान स्थापना कर। श्री मोदी गुजरात मुख्यमंत्री और देशर प्रधानमंत्री भाव 25 बछर कार्यकाल पूरा करबार सहित मोट 8931 दिन शासन दायित्व तुलेछन। ए लंबा राजनैतिक कार्यकाल भितरे श्री मोदी भिन भिन क्षेत्र निजर अनन्य कार्यदक्षता प्रतिपादन करबार सहित रेकर्ड तैयार करिछन। 2001 मसीहा अक्टोबर 7 तारीख गुजरात मुख्यमंत्री भाव से पहला दायित्व नहींथिले। 2014 मे 21 तारीख तक 13 बछर गुजरात मुख्यमंत्री रहीथिले। श्री मोदी होचन देशर पहला प्रधानमंत्री जिकि स्वाधीन भारत न जन्म नहीं। लगातार 2014, 2019 और 2024 मसीहा थी तीन थर लोकसभा निर्वाचन जितवार सहित श्री मोदी प्रधानमंत्री दायित्व तुलाउछन। पैन र महत्व बाबदे सबको जनावार, दुरुपयोग रोकवार, फिल लोकर पाखे सफा पीवार पैन पहुंचावार लक्ष्य नहीं आज विश्व जल दिवस पालन करा जाउछे। ई बछर दिवस विषयवस्तु रहीचे जल आउ लिंगगत समानता, जल प्रवाह सांगे समानता थी उन्नति शीर्षक स्लोगान सहित ई बछर दिवस पालन करा जाउछे। ई दिवस पालन अवसर प्रधानमंत्री नरेन्द्र मोदी जल संरक्षण आउ निरंतर विकास के तहकाबार लागि देशर प्रतिबद्धता के सुर्ता करिछन। सामाजिक गणमाध्यम थी श्री मोदी जीवन के बजाय रखबार थी आउ पृथ्वीर भविष्यत की आकार देवार थी पैन र गुरुत्व बाबदे कहिछन। जल संरक्षण और तार दायित्वपूर्ण व्यवहार के नेकरी श्री मोदी देशवासी को आह्वान देछन। जल संरक्षण गुरुत्व बाबदे प्रधानमंत्री कहिछन, सभ्यतार जीवनरेखा हेउछे पैन, भविष्य पीढ़ी लागि जल संरक्षण उपरे से जोर देछन। भुवनेश्वर ठाने राज्यस्तरीय विश्व जल दिवस 2024 समारोह आज लोकसेवा भवन सम्मेलन कक्षन हो जाइछे। समारोह मुख्यमंत्री मोहन चरण माझी मुख्य अतिथि भाव जोग देकर 2612 कोटी टंकार प्रकल्प शुभारंभ करिछन। जेन्दी पाखापाखि 2292 कोटी 17 प्रकल्प शिलान्यास आउ 320 कोटी 124 प्रकल्प लोकार्पण होइछे। गांव सहर तक पानी समस्या के दूर करबार लागि महिला स्वयं सहायक गोष्ठी सदस्य मानकर सहित भिन भिन स्वेच्छासेवी संगठन रो बड़ दायित्व रहीछे। समाज रो शेष सीढ़ी नथिबार लोकर पाके भिल सफा पीबार पैन पहुंचाबाटा सरकार प्राथमिकता है बोली मुख्यमंत्री कहिछन। जल संरक्षण क्षेत्र थी लोकमानकु अत्कान अत्का प्रशिक्षित करी बुंदे भिल पैन नुकसान नाइ करबार लागि मुख्यमंत्री आह्वान देइछन।
विश्वर मात्र 3.0% जल व्यवहार योग्य, एहाटारु आहुरी गंभीर विषय जे विश्वरे उपलब्ध जलर मात्र 0.006% जलकु पानीय जल भाबे व्यवहार करा जाई पारिबो। प्रधानमंत्री नरेन्द्र मोदी जिंकर दूरदृष्टि संपन्न नेतृत्व रे जल जीवन मिशन देशरे एक विप्लव आज आनी पारिछ। प्रति घर को पाइप जगे विशुद्ध पानीय जल हर घल जल पहुंचाई महिला मानंकु दुखर मुक्ति दबा हेउछि आमर संकल्प।
चाषी मानकर समस्यार समाधान करबार उद्देश्य मुख्यमंत्री एच कृत्रिम बुद्धिमता परिचालित चाटबोर्ड बिंदुर लोकार्पण करिछन। इतार सहित राजीव भवन शिशु जत्न केन्द्र कलिका के भिल मुख्यमंत्री उद्घाटन करिछन। ई अवसर जल संपद तरफ आयोजित फोटो प्रदर्शनी प्रतिबिंब के भिल मुख्यमंत्री परिदर्शन करिछन। समारोह उपमुख्यमंत्री कनक बर्धन सिंहदेव, मुख्य शासन सचिव अनुप गर्ग आउ जल संपद विभाग सचिव प्रमुख उपस्थित थिले। केन्द्र शिक्षामंत्री धर्मेन्द्र प्रधान आईआईटी बम्बे ठाने हेथिबार दुईदिनिया भारत इनोभेट्स डीप टेक प्री समिट 2026 समापनी उत्सवति जोग देइछन। भारत निजर प्रजुक्ति विद्या क्षेत्र थी दक्षता सृष्टि करबार सहित सारा पृथ्वीर अर्थनीतिर आवश्यकता के पूरा करबा बोली ई अवसर श्री प्रधान आश करिछन। भारत फ्रांस G7 शिखर सम्मेलन अवसर भारत ଇନୋଭେଟ୍ 2026ର ଅତ୍ୟାଧୁନିକ ପ୍ରଯୁକ୍ତି ବିଦ୍ୟାକେ ବୈଶ୍ୱିକ ମଜାନ୍ତି ପ୍ରଦର୍ଶିତ କରବାର୍କେ ସେ ଚାହୁଁଛନ୍ ବୋଲି ମନ୍ତ୍ରୀ କହିଛନ୍। କାର୍ଯ୍ୟକ୍ରମଟି 137ଟା ଷ୍ଟାର୍ଟଅପ୍, 200 ନିବେଶକ ଆଉ 80 କର୍ପୋରେଟ୍ ପ୍ରତିନିଧି ଭାଗ ନେଇଥିଲେ। ଭୁବନେଶ୍ୱର ଲୋକସେବା ଭବନର ସ୍ୱାସ୍ଥ୍ୟ ବିଭାଗର ସମୀକ୍ଷା ବୈଠକ ହୋଇଯାଇଛି। ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ବୈଠକଟି ଯୋଗ ଦେଇକରି ଭିନ୍ ଭିନ୍ ଗୁରୁତ୍ୱପୂର୍ଣ୍ଣ ବିଷୟ ବାବଦେ ଆଲୋଚନା କରିଛନ୍। ଏ ଅବସରରେ ଖାସ୍ କରି ସରକାରୀ ଡାକ୍ତରଖାନାମାନଙ୍କେ ଅଗ୍ନି ନିରାପତ୍ତା ନିୟମକେ କଡ଼ାକଡ଼ି ଭାବେ ପାଳନ କରବାର ସହିତ ନିୟମିତ ଯାଞ୍ଚ କରବାରକେ ମନ୍ତ୍ରୀ ଶ୍ରୀ ମହାଲିଙ୍ଗ ନିର୍ଦ୍ଦେଶ ଦେଇଛନ୍। ସମୟ ସମୟତି ନିରୀକ୍ଷଣ କରବାର, ଅଗ୍ନି ସୁରକ୍ଷା ମାନର ଠିକ୍ ଭାବେ ପାଳନ କରବାରକେ ଅଧିକାରୀମାନଙ୍କୁ ଖାସ୍ ଧ୍ୟାନ ଦେବାରକେ ଲାଗି ମନ୍ତ୍ରୀ ପରାମର୍ଶ ଦେଇଛନ୍। ବୈଠକଟି ସ୍ୱାସ୍ଥ୍ୟ ସଚିବ ଓ ବରିଷ୍ଠ ଅଧିକାରୀମାନଙ୍କ ସହିତ ସବୁ ଜିଲ୍ଲାର ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀମାନେ ଆଭାସୀ ଜରିଆ ଯୋଗ ଦେଇଥିଲେ। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ସାରା ରାଜ୍ୟ ଶିଶୁବାଟିକା ଆଉ ଏକ ଶ୍ରେଣୀର ନାଁ ଲେଖାବାର ଲାଗି April 2 ଦିନ ପ୍ରବେଶ ଉତ୍ସବ ଆଉ ଖଡ଼ିଛୁଆ କରାଯିବା। ଏଥି ଯୋଗ ଦେବାରକେ ଛାତ୍ରଛାତ୍ରୀମାନଙ୍କର ମା ବାପା ଆଉ ଅଭିଭାବକମାନଙ୍କୁ ମୁଖ୍ୟମନ୍ତ୍ରୀ ନ୍ୟୁତା ଦେଇଛନ୍ ବୋଲି ବିଦ୍ୟାଳୟ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍। ଏବେ ଶିକ୍ଷାବର୍ଷର 2026-27 ଲାଗି ଦୁଇବର୍ଷିଆ ବିଏଡ୍, ଏମ୍ଏଡ୍, ବିଏଚ୍ଏଡ୍ ପାଠ୍ୟକ୍ରମଟି ନାଁ ଲେଖାବାର ଲାଗି ଉଚ୍ଚଶିକ୍ଷା ବିଭାଗ ତରଫୁ ବିଜ୍ଞପ୍ତି ବାହାରିଛେ। ଏଥିଲାଗି ଆବେଦନ ପ୍ରକ୍ରିୟା ଏବେ କାଲିଠାନୁ ମୂଲ ହେବା। ମେ ମାସର 31 ଦିନ ବିଏଡ୍ ଆଉ June 3 ଦିନ ଏମ୍ଏଡ୍ ଆଉ ବିଏଚ୍ଏଡ୍ ପାଠ୍ୟକ୍ରମ ଲାଗି ପ୍ରବେଶିକା ପରୀକ୍ଷା ହେବା ବୋଲି ଉଚ୍ଚଶିକ୍ଷା ବିଭାଗ ତରଫୁ ସୂଚନା ଦିଆଯାଇଛି। May 27 ପ୍ରବେଶିକା ପରୀକ୍ଷା ଲାଗି ଆଡ୍ମିଟ୍ କାର୍ଡ ମିଳିବା। ଇଚ୍ଛୁକ ପ୍ରାର୍ଥୀମାନେ ଏବା କାଲିଠାନୁ April 6 ତକ ସାମ୍ସ ପୋର୍ଟାଲ୍ଥି ଆବେଦନ କରିପାରିବେ। ଚୈତ ମାସର ଉଜ୍ଜଲ ପକର ଚତୁର୍ଥୀ ତିଥି ଅବସରରେ ଏଚ୍ପୁରୀ ଶ୍ରୀମନ୍ଦିରନ ବାଡ଼ି ନୃସିଂହ ବିଜେ ନୀତି ହୋଇଛେ। ମଧ୍ୟାହ୍ନ ଧୂପ ନୀତି ଉତରୁ ଦକ୍ଷିଣୀ ଘରୁ ନୃସିଂହ ବିଜେ କରିକରି ଆଜ୍ଞାମାଳ ପାଇକରି ଝୁଳନ ମଣ୍ଡପ ତଲେ ଥିବାର ବିମାନଥି ଅଧିଷ୍ଠିତ ହୋଇଥିଲେ। ମହାଜନ ସେବକମାନେ ପ୍ରଭୁ ନୃସିଂହଙ୍କୁ ବିମାନଥି ବିଜେ କରାଲା ଉତରୁ ବିମାନ ବଡ଼ୁ ସେବକମାନେ ବିମାନକେ ସିଂହଦ୍ୱାର ଦେଇକରି ମାର୍କଣ୍ଡ, ଅଙ୍ଗିରା, କଣ୍ଡୁ ଆଉ ଭୃଗୁ ଚାରି ଆଶ୍ରମକେ ବିଜେ କରିଛନ୍। ଏ ଚାରି ଆଶ୍ରମର ପୂଜା ପଣ୍ଡା ସେବକମାନେ ଶୀତଳ ଭୋଗ କରବାର ଉତରୁ ସହର ପରିକ୍ରମା ବେଲେଭିଲ୍ ଭିନ୍ ଭିନ୍ ମଠ ଜାଗା ଆଖଡ଼ାମାନଙ୍କ ତରଫୁ ପାଖାପାଖି 42 ଜାଗାନ ପନ୍ତି ଭୋଗ କରାଯାଇଛି। ପ୍ରଭୁ ଶ୍ରୀ ନୃସିଂହଙ୍କର ସହର ପରିକ୍ରମା ଉତରୁ ଶ୍ରୀମନ୍ଦିରକେ ଆଉ କିଛି ସମୟ ଉତରୁ ବାହୁଡ଼ା ବିଜେ କରିବେ। ବାଡ଼ି ନୃସିଂହ ନୀତି ବାବଦେ ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ ସୌମ୍ୟ ପଣ୍ଡା ଆକାଶବାଣୀକେ କହିଛନ୍।
ମହାମାରୀକୁ ବିନାଶ କରିବା ପାଇଁ ମହାପ୍ରଭୁ ଶ୍ରୀମନ୍ଦିରରୁ ଏକ ବ୍ୟବସ୍ଥା ରହିଛି ଆଜ୍ଞା, ଯାହାକୁ ବାଡ଼ି ନୃସିଂହ ବିଜେ ବୋଲି କୁହାଯାଇଥାଏ। ମହାପ୍ରଭୁ କଣ କରନ୍ତି ନା ନୃସିଂହ ରୂପରେ ସମସ୍ତଙ୍କୁ ବାଡ଼େଇ ଦିଅନ୍ତି ନା ବସନ୍ତ ମିଳିମିଳା ହାଡ଼ି ଫୁଟି ସମସ୍ତଙ୍କର ଘରେ ଘରେ ଏବେ ମଧ୍ୟ ହୋଇଥାଏ ଆଜ୍ଞା। ତାକୁ ନିବାରଣ କରିବା ପାଇଁ ନୃସିଂହଙ୍କୁ ବିଜେ କରାଯିବ, ଚାରି ଆଶ୍ରମକୁ ବିଜେ କରିବା ମାତ୍ରକେ ଚାରିଦିଗରୁ ଶାନ୍ତ କରିଦିଅନ୍ତି। ସେଥିପାଇଁ ବର୍ଷକୁ 2 ଆଜି ମଧ୍ୟ ସେଭଳି ଭାବରେ ଚୈତ୍ର ମାସ ଶୁକ୍ଳ ପକ୍ଷ ଚତୁର୍ଥୀ ତିଥିରେ ମଧ୍ୟ ନୃସିଂହଙ୍କର ବିଜେ ରହିଥାଏ ଚାରି ଆଶ୍ରମକୁ।
କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ ଆଉ ଶ୍ରୀ କଲଚରାଲ ଏସୋସିଏସନ ତରଫୁ ସମ୍ବଲପୁରର ତପସ୍ୱିନୀ ପ୍ରେକ୍ଷାଳୟନ ଗଲାକାଲିଠାନୁ 3 ଜାତୀୟ ନାଟ୍ୟ ମହୋତ୍ସବ ଶ୍ରୀରଙ୍ଗ ସମାଗମ ମୂଲ ହୋଇଛି। କାର୍ଯ୍ୟକ୍ରମର 2 ସଞ୍ଜେ ଏଚ୍ ବଙ୍ଗାଳୀ ନାଟକ ଡଲିଆ ମଞ୍ଚସ୍ଥ ହେଉଛି। ବରଗଡ଼ ପୌର ପରିଷଦର ସମୂହ ସଫେଇ ଅଭିଯାନ ସମର୍ପଣର ଏଚ୍ ଶୁଭାରମ୍ଭ ହୋଇଛି। ସମର୍ପଣ ଆମର ବରଗଡ଼ ହେଉ ସଫା ସୁନ୍ଦର ସ୍ଲୋଗାନ ଦେଇକରି ଛାତ୍ରଛାତ୍ରୀମାନେ ସ୍ୱଚ୍ଛ ପରିବେଶର ବାର୍ତ୍ତା ଦେଇଛନ୍। କାର୍ଯ୍ୟକ୍ରମଟି ବରଗଡ଼ ବିଧାୟକ ଅଶ୍ୱିନୀ କୁମାର ଷଡ଼ଙ୍ଗୀ ଯୋଗ ଦେଇକରି ଏ ଅଭିଯାନ ସାମୂହିକ ଭାଗିଦାରିତାଥି ଗୋଟିଏ ଜନ ଆନ୍ଦୋଳନର ରୂପ ନେଇଛେ ବୋଲି କହିଛନ୍। ସୁବର୍ଣ୍ଣପୁର ଜିଲ୍ଲାର ଶୈବଶାକ୍ତ ପରମ୍ପରାଥି ସମୃଦ୍ଧ ଦଣ୍ଡଯାତ୍ରା ମୂଲ ହୋଇଛେ। ଜିଲ୍ଲାର ବହୁତଟି ଶୈବପୀଠନ ବାହାରିଥିବାର ଦଣ୍ଡଦଲ ଗାଁ ଗାଁ ବୁଲିକରି ଧୁଇଲଦଣ୍ ପାଏନ୍ଦଣ୍ ସହିତ ସାରା ରାତି ସୁଲ ସୁଆଙ୍ଗ ପରିବେଷଣ କରୁଛନ୍। ଖାସ୍ କରି ବୀର ମହାରାଜପୁର ଉପଖଣ୍ଡର ପ୍ରସିଦ୍ଧ କୋଦଦର, ଉମାଦେବୀ, ନାଗଡେଇଁ, ସୁନାରୀବେନ୍ନି, ଗୋଧନେଶ୍ୱର, ପଞ୍ଚମହଲା, ପିତାମହୁଲ ବାଗିର ପୀଠନ ବାହାରିଥିବାର ରାଜାରାଜୁଡ଼ ଅମଲ ଦଣ୍ଡଯାତ୍ରା ଦଲ ଇହାଦେ ଗାଁ ଗାଁ ବୁଲିକରି ସୁଲହ ସୁଆଙ୍ଗ ଦଣ୍ଡନୃତ୍ୟ ପରିବେଷଣ କରୁଛନ୍। ନୂଆପଡ଼ା ଜିଲ୍ଲା ଖଡ଼ିଆଲର ବନଖଣ୍ଡ ଅଧୀନତେ ଥିବାର ଖଡ଼ିଆଲ ବନ ଅଧିକାରୀ ସୁଦାମ କୁମାର ବାଗ ରାଜ୍ୟସ୍ତରୀୟ ବନ ପୁରସ୍କାର ପାଇବାର ଲାଗି ମନୋନୀତ ହୋଇଛନ୍। ବିଭାଗଟି ବହୁତଟି ଜନସଚେତନ କାମ କରବାର ସହିତ ଉଲ୍ଲେଖନୀୟ ଅବଦାନ ଲାଗି ତାଙ୍କୁ ଏହି ପୁରସ୍କାର ଦିଆଯିବା। ନୂଆପଡ଼ା ଜିଲ୍ଲା କମନା ବ୍ଲକ ସୁନାବେଡ଼ା ଅଭୟାରଣ୍ୟନ ଜିଲ୍ଲାପାଳ ମଧୁସୂଦନ ଦାସ ଗସ୍ତ କରିକରି ପ୍ଲାଷ୍ଟିକ୍ ମୁକ୍ତ ଜିଲ୍ଲା ଗଠନ କାର୍ଯ୍ୟକ୍ରମଟି ଯୋଗ ଦେଇଥିଲେ। ସ୍ୱଚ୍ଛତା କାର୍ଯ୍ୟକ୍ରମ ଜରିଆ ସୁନାବେଡ଼ା ଇଲାକାକେ ପ୍ଲାଷ୍ଟିକ୍ ମୁକ୍ତ କରବାର ଲାଗି ସେ ଅଞ୍ଚଳବାସୀଙ୍କୁ ଆହ୍ୱାନ ଦେଇଥିଲେ। ଶେଷ ମୁଖ୍ୟ ଖବର ଫେରଖାଏ ଦେଶେ ନିର୍ବାଚିତ ସରକାରଙ୍କ ମୁଖ୍ୟ ଭାବେ 25 ବର୍ଷ ପୁରା କରିକରି କୀର୍ତ୍ତିମାନ ସ୍ଥାପନା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ବୁନ୍ଦେଭିଲ୍ ପେନ୍ ନୁକସାନ ନାଇଁ କରୁନ୍, ଭୁବନେଶ୍ୱର ରାଜ୍ୟସ୍ତରୀୟ ବିଶ୍ୱ ଜଳ ଦିବସ ସମାରୋହକୁ ଉଦ୍ଘାଟନ କରିକରି ଆହ୍ୱାନ ଦେଲେ ମୁଖ୍ୟମନ୍ତ୍ରୀ। ଭୁବନେଶ୍ୱର ଲୋକସେବା ଭବନର ସ୍ୱାସ୍ଥ୍ୟ ବିଭାଗର କାମକାଜର ସମୀକ୍ଷା କଲେ ସ୍ୱାସ୍ଥ୍ୟମନ୍ତ୍ରୀ। ଆଉର୍ ରାଜ୍ୟ ଏବା 2 ତାରିଖ ଦିନ ଶିଶୁବାଟିକା ଆଉ ଏକ ଶ୍ରେଣୀ ଛାତ୍ରଛାତ୍ରୀମାନଙ୍କ ଲାଗି ହେବା ପ୍ରବେଶ ଉତ୍ସବ ଆଉ ଖଡ଼ିଛୁଆଁ। ଆଜିର ଆଞ୍ଚଳିକ ଖବର ଶେଷ ହେଲା। ଜୁହାର।